ଅବତାର ରେ ହିରଣାକ୍ଷ ବଧ କଲ, ତାର ପୁତ୍ର ପ୍ରହଲାଦକୁ ଇନ୍ଦ୍ରାସନେ ବସାଇଲ। ନୃସିଂହ ଅବତାର ରେ ହିରଣାକ୍ଷ ବଧ କଲ, ତାର ପୁତ୍ର ପ୍ରହଲାଦକୁ ଇନ୍ଦ୍ରାସନେ ବସାଇଲ। ଲକ୍ଷ୍ମୀକୁ ବିବାହ କଲ କିପରି ପଙ୍କଜ ମୁଖ ହେ କହ ବିସ୍ତାରୀ, ଲକ୍ଷ୍ମୀକୁ ବିବାହ କଲ କିପରି ପଙ୍କଜ ମୁଖ ହେ କହ ବିସ୍ତାରୀ। ଭାବ ବିନୋଦିଆ ନାଥ ତୁମେ ଦୁର୍ବଳର ବଳବନ୍ତ, ଭାବ ବିନୋଦିଆ ନାଥ ତୁମେ ଦୁର୍ବଳର ବଳବନ୍ତ। ନୃସିଂହ ନରସିଂହ ଅର୍ଥ ଦୁଇ, ମାନବ ଶରୀର ନୃସିଂହ ହୋଇ, ନରସିଂହ ରୂପେ ଦୈତ୍ୟ ନାସିଲି, ଅଧା ନର ଅଧା ସିଂହ ହୋଇଲି। ଏହା ପୂର୍ବରୁ ତିନି ଅବତାର ଶେଷ କରିଥିଲି ଧରା ପୃଷ୍ଠର, ମତ୍ସ୍ୟ କଛ ପବରାହ ରୂପକୁ ଧାରଣ କଲି ଜଗତ ହିତକୁ। ତିନି ଅବତାର ଶେଷେ ଲକ୍ଷ୍ମୀ ବିବାହ କଲି ହର ସେ, ତିନି ଅବତାର ଶେଷେ ଲକ୍ଷ୍ମୀ ବିବାହ କଲି ହର ସେ। ପୁରାଣରୁ ଯାହା ଶୁଣିଛି ତୁମେ ଦଶ ଅବତାର, କପଟ ନ କରି ମୋ ଆଗେ ବୁଝାଇ କହ ସତ୍ୱର। ପୁରାଣରୁ ଯାହା ଶୁଣିଛି ତୁମେ ଦଶ ଅବତାର, କପଟ ନ କରି ମୋ ଆଗେ ବୁଝାଇ କହ ସତ୍ୱର। ପ୍ରଥମ ଅବତାରେ କେଉଁ ଲୀଳା ପୂର୍ଣ୍ଣ କରିଲ ବସୁଦେବ ଭଳା, ଗୋଟି ଗୋଟି କରି କହ ବୁଝାଇ ଜଗତ ରହିତ ସାଧନ ପାଇଁ। ସଂସ୍କୃତି ଟେକ ରହିବ ଶୁଣି ତରି ଜୀବି ଭବାନବ, ସଂସ୍କୃତି ଟେକ ରହିବ ଶୁଣି ତରି ଜୀବି ଭବାନବ। ଯଜୁ ଶ୍ୟାମ ଶିଶୁ ଅଥର୍ବ ପାଞ୍ଚ ବେଦକୁ ଲେଖି କଲି ଠାବ, ମୋନାଭି ପଦ୍ମରୁ ବ୍ରହ୍ମାଙ୍କ ଜନ୍ମ, ଶିବ ମମ ଆତ୍ମା ନୁହଇଁ ଭିନ୍ନ। ବ୍ରହ୍ମାଙ୍କ ପାଖେ ବେଦ ପୋଥି ଥୋଇ ଅନନ୍ତ ଶୟନ କଲି ମୁଁ ଯାଇ, ବେଦକୁ ଚୋରି କଲା ଶଙ୍ଖା ସୁର ଧାରଣ କଲି ମୀନ ଅବତାର। ସାଗରକୁ ଶୁଷ୍କ କଲି ଦୈତ୍ୟ ନାସି ବେଦ ପୋଥି ନେଲି, ସାଗରକୁ ଶୁଷ୍କ କଲି ଦୈତ୍ୟ ନାସି ବେଦ ପୋଥି ନେଲି। ଛପ ଅବତାର ଧରି କି କି ଲୀଳା ମାନ କଲ, ସର୍ବଜ୍ଞ ବେଦ ପୁରୁଷ ଚିତ୍ତ ମହୁଏ ଅସ୍ଥିର। ଅଛପ ଅବତାର ଧରି କି କି ଲୀଳା ମାନ କଲ, ସର୍ବଜ୍ଞ ବେଦ ପୁରୁଷ ଚିତ୍ତ ମହୁଏ ଅସ୍ଥିର। ମୁନି ଜନଙ୍କର ଶିର ମଣ୍ଡନ ଦିନ ଜନଙ୍କର ଦୁଃଖ ନାଶନ, ମୁନି ଜନଙ୍କର ଶିର ମଣ୍ଡନ ଦିନ ଜନଙ୍କର ଦୁଃଖ ନାଶନ। ଭାବକୁ ନିକଟ ହୋଇ ଅଭାବକୁ ଯାଅ ଦୂର ହୋଇ, ଭାବକୁ ନିକଟ ହୋଇ ଅଭାବକୁ ଯାଅ ଦୂର ହୋଇ। କ୍ଷୀର ସାଗର ମନ୍ଥନ କାଳରେ ଦେବତା ଅସୁର ଭାଳି ମନରେ, ଖୁଆ ଦଣ୍ଡ କଲେ ମନ୍ଦର ଗିରି ପୃଥିବୀ କମ୍ପିଲା ଘୋର ନାଦ କରି। ସପନ କୋଟି ପ୍ରକାରର ଜୀବ ଡାକିଲେ ରଖ ପ୍ରଭୁ ପଦ୍ମନାଭ, ଅଛପ ରୂପ ସେ କାଳେ ହୋଇଲି ପୃଷ୍ଠରେ ପୃଥିବୀ ଧାରଣ କଲି। ଧରା ଉଶ୍ୱାସ ହୋଇଲା ଅବତାର ଲୀଳା ଶେଷ ହେଲା, ଧରା ଉଶ୍ୱାସ ହୋଇଲା ଅବତାର ଲୀଳା ଶେଷ ହେଲା। ଦ୍ୱିତୀୟ ଅବତାର ଲୀଳା ମୁଖେ କହନ୍ତୁ ବିସ୍ତାରି ଚକା କି ଚକା ଡୋଳା ହେ ସୁଦୟାବନ୍ତ ଶ୍ରୀହରି ତୃତୀୟ ଅବତାର ଲୀଳା ମୁଖେ କହନ୍ତୁ ବିସ୍ତାରି ଚକା କି ଚକା ଡୋଳା ହେ ସୁଦୟାବନ୍ତ ଶ୍ରୀହରି ସତ୍ୟ ସନାତନ ଯଦୁ ନନ୍ଦନ ଯୁଗେ ଯୁଗେ କର ଧର୍ମ ସ୍ଥାପନ ସତ୍ୟ ସନାତନ ଯଦୁ ନନ୍ଦନ ଯୁଗେ ଯୁଗେ କର ଧର୍ମ ସ୍ଥାପନ ଏ ଘୋର କଳି ଯୁଗରେ ପ୍ରଭୁ ବସିଛ ଦାରୁ ରୂପରେ ଏ ଘୋର କଳି ଯୁଗରେ ପ୍ରଭୁ ବସିଛ ଦାରୁ ରୂପରେ ମୋ ଉତ୍ତର ଶୁଣ ଭକ୍ତ ପ୍ରବର ସାଗର ଜଳେ ବୁଡ଼ିଲା ମନ୍ଦର ଦେବକୁଳ ହାହାକାର କରିଲେ ପରିଶ୍ରମ ବୃଥା ମନି ଭାବିଲେ ଅନନ୍ତ ଶୟନେ ମୁଁ ମଜିଥିଲି ଦେବଙ୍କ ବିକଳ କନେ ଶୁଣିଲି ବରାହ ରୂପକୁ ଧରିଲି ଅଙ୍ଗେ ପର୍ବତକୁ ଟେକିଲି ମୁଁ ଦନ୍ତାଗ୍ରେ ଉଶ୍ୱାସ ହେଲେ ଅମର ପୂର୍ଣ୍ଣ ହେଲା କାମନା ତାଙ୍କର ଉଶ୍ୱାସ ହେଲେ ଅମର ପୂର୍ଣ୍ଣ ହେଲା କାମନା ତାଙ୍କର ଅବତାର ବର୍ଣ୍ଣନା ଶୁଣିଲି ସାରଙ୍ଗଧର ନୃସିଂହ ଅବତାରରେ ପାଇ ମାନବ ଶରୀର ତିନି ଅବତାର ବର୍ଣ୍ଣନା ଶୁଣିଲି ସାରଙ୍ଗଧର ନୃସିଂହ ଅବତାରରେ ପାଇ ମାନବ ଶରୀର କେଉଁ ଦେଶେ ଘର କିଏ ସେ ମାତ କିଏ ଜନକ କେଉଁ ବନ୍ୟ ଜାତ କେଉଁ ଦେଶେ ଘର କିଏ ସେ ମାତ କିଏ ଜନକ କେଉଁ ବନ୍ୟ ଜାତ ଲକ୍ଷ୍ମୀକୁ ବିବାହ ହୋଇଲ ହିରଣାକ୍ଷକୁ ବଧ କରିଲ ଲକ୍ଷ୍ମୀକୁ ବିବାହ ହୋଇଲ ହିରଣାକ୍ଷକୁ ବଧ କରିଲ ଅବତାରରେ ଦୁଇଟି ଲୀଳା ପ୍ରଥମେ ନରସିଂହ ରୂପ ହେଲା ହିରଣାକ୍ଷ ଦତ୍ତ ବ୍ରହ୍ମାବରରେ ସ୍ୱର୍ଗ ଆକ୍ରମଣ କଲା କ୍ରୋଧରେ ପତ୍ନୀ ତାର ସତ ରୂପା ସୁନ୍ଦରୀ ମୋ ନାମ ଜପ କରେ ସୁକୁମାରୀ ମୋର ଆଶୀର୍ବାଦେ ଗର୍ଭ ହୋଇଲା ପ୍ରହ୍ଲାଦ ନାମେ ପୁତ୍ର ଜନ୍ମିଲା ଜନ୍ମ କାଳୁ ହରି ହରି ଶିଶୁ ତୁଣ୍ଡେ ଉଚ୍ଚାରଣ କରି ଜନ୍ମ କାଳୁ ହରି ହରି ଶିଶୁ ତୁଣ୍ଡେ ଉଚ୍ଚାରଣ କରି ଜଗତନାଥ ହେ ଜଗନ୍ନାଥ ନାମ ବହି ଜଗତକୁ ଦିଅ ଶିକ୍ଷା ହେ ପାପ ଯାଉ ଦୂର ହୋଇ ତୁମେ ତ ଜଗତନାଥ ହେ ଜଗନ୍ନାଥ ନାମ ବହି ଜଗତକୁ ଦିଅ ଶିକ୍ଷା ହେ ପାପ ଯାଉ ଦୂର ହୋଇ ଭକ୍ତିରେ ମଜିଲା ଶିଶୁ ସନ୍ତାନ ହରି ହରି କହି କଲା କ୍ରନ୍ଦନ ଭକ୍ତିରେ ମଜିଲା ଶିଶୁ ସନ୍ତାନ ହରି ହରି କହି କଲା କ୍ରନ୍ଦନ ବଡ଼ ହୋଇ ଦତ୍ୟ ବଳା ଜଗତେ କେଉଁ କୀର୍ତ୍ତି ରଖିଲା ବଡ଼ ହୋଇ ଦତ୍ୟ ବଳା ଜଗତେ କେଉଁ କୀର୍ତ୍ତି ରଖିଲା ଦେବଦାନବ ଯକ୍ଷ ନାଗନର ମାରି ନ ପାରିବେ ପାଇଛି ବର ଭକ୍ତର ସ୍ତୁତିରେ ସନ୍ତୁଷ୍ଟ ହେଲି ସ୍ତମ୍ଭରୁ ବାହାରି ଦତ୍ୟ ନାସିଲି ଅଧାନର ଅଧା ସିଂହ ରୂପକୁ ଦେଖାଇ ଚିରିଲି ତାର ତନୁକୁ ଅଧାନର ଅଧା ସିଂହ ରୂପକୁ ଦେଖାଇ ଚିରିଲି ତାର ତନୁକୁ ପ୍ରହ୍ଲାଦକୁ ସ୍ୱର୍ଗରେ ସ୍ଥାନ ଦେଲି ମୁଁ ଇନ୍ଦ୍ରପଦରେ ପ୍ରହ୍ଲାଦକୁ ସ୍ୱର୍ଗରେ ସ୍ଥାନ ଦେଲି ମୁଁ ଇନ୍ଦ୍ରପଦରେ ଅଦଳ ପଦ୍ମ ନେତ୍ର ହେ ଭବ ତାପ ବିନାଶନ ସଂସାର ବନ୍ଧନେ ଛନ୍ଦିଲ ଦୁଃଖରେ କାଟୁଛି ଦିନ ସତଦଳ ପଦ୍ମ ନେତ୍ର ହେ ଭବ ତାପ ବିନାଶନ ସଂସାର ବନ୍ଧନେ ଛନ୍ଦିଲ ଦୁଃଖରେ କାଟୁଛି ଦିନ କେବେ ମୋ ଶେଷ ସମୟ ଆସିବ ଆତ୍ମା ପରମାତ୍ମା ମିଳନ ହେବ କେବେ ମୋ ଶେଷ ସମୟ ଆସିବ ଆତ୍ମା ପରମାତ୍ମା ମିଳନ ହେବ ଲକ୍ଷ୍ମୀଙ୍କ ବିଭା କହିବ ଅବତାର ପରିଚୟ ଦେବ ଲକ୍ଷ୍ମୀଙ୍କ ବିଭା କହିବ ଅବତାର ପରିଚୟ ଦେବ ବ୍ରହ୍ମବଂଶୀ କୃଷ୍ଣ ବଲ୍ଲଭ ପିତା ଦେଶ ବଦ୍ରିକା ଭଗବତୀ ମାତା ସ୍ୱୟଂବର ସଭାରେ ପହଞ୍ଚିଲି ଲାଖ ବିନ୍ଧି ଲକ୍ଷ୍ମୀଙ୍କୁ ବିବାହେଲି ମୋର ଦାରୁଣ ରାକ୍ଷସ କୁମାରୀ ବଦ୍ରିକାରେ ପ୍ରଜା ପାଳନ କରି ଅକାଳ ମୃତ୍ୟୁ ବ୍ୟାଧି କଲି ଦୂର ସତ୍ୟ ନ୍ୟାୟରେ ପାଳିଲି ସଂସାର ବିଖ୍ୟାତ ହୋଇଲା ନାମ ଓଂ ଲକ୍ଷ୍ମୀ ନୃସିଂହାୟ ନମ ବିଖ୍ୟାତ ହୋଇଲା ନାମ ଓଂ ଲକ୍ଷ୍ମୀ ନୃସିଂହାୟ ନମ ଦଶ ଅବତାର ମର୍ତ୍ତେ ହୋଇଲ ହେ ନାଥ ବର୍ଣ୍ଣନା କର ହେ ମଣିମା କମଳା ଦେବୀଙ୍କ କାନ୍ତ ଶୁଣିଛି ଦଶ ଅବତାର ମର୍ତ୍ତେ ହୋଇଲ ହେ ନାଥ ବର୍ଣ୍ଣନା କର ହେ ମଣିମା କମଳା ଦେବୀଙ୍କ କାନ୍ତ ବାମନାବତାରେ କିଲିଳା କଲ କାହାକୁ ମାରି କାହାକୁ ତାରିଲ ବାମନାବତାରେ କିଲିଳା କଲ କାହାକୁ ମାରି କାହାକୁ ତାରିଲ ଦୟାଳୁ ଭକ୍ତ ବତ୍ସଳ ଦୁଷ୍ଟ ମାରି ସନ୍ଥ ଜନ ପାଳ ଦୟାଳୁ ଭକ୍ତ ବତ୍ସଳ ଦୁଷ୍ଟ ମାରି ସନ୍ଥ ଜନ ପାଳ ବଳିବୀର ଅଙ୍ଗ ଦେଶ ରାଜନ ଦାନରେ ମହିଳା ତିନି ଭୁବନ ସ୍ୱର୍ଗପୁରେ ଦେବେ ଭୟ କରିଲେ ଇନ୍ଦ୍ରପଦ ନେବ ଦାନ ବଳରେ ପିତାମ କଶ୍ୟପ ମାତା ଅଦିତି ବାମନ ରୂପରେ ହେଲି ଉତ୍ପତ୍ତି କୃପାଦ ଦାନ ବଳିକି ମାଗିଲି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ପୁର ନେଲି ପାଦ ରଖିଲି ଶିରରେ ରାଜା କଲି ପାତାଳ ପୁରରେ ପାଦ ରଖିଲି ଶିରରେ ରାଜା କଲି ପାତାଳ ପୁରରେ କେଉଁ ଅବତାର ମନେ ରଖିଥିଲି ଯାହା ମୁଁ କହିଲି ତବ ଛାମୁର ବାମନ ଅବତାର ପରେ ହେଲ କେଉଁ ଅବତାର ମନେ ରଖିଥିଲି ଯାହା ମୁଁ କହିଲି ତବ ଛାମୁର ଦାସ ଦୋଷ କ୍ଷମ କ୍ଷମା ସାଗର ପୁରାଣ ଶୁଣାଇ କର ଉଦ୍ଧାର ଦାସ ଦୋଷ କ୍ଷମ କ୍ଷମା ସାଗର ପୁରାଣ ଶୁଣାଇ କର ଉଦ୍ଧାର ପାପ ତାପ ଦୂର ହେଉ ତବ ନାମ ଧରି ଜୀବ ଯାଉ ପାପ ତାପ ଦୂର ହେଉ ତବ ନାମ ଧରି ଜୀବ ଯାଉ କ୍ଷତ୍ରିୟ ବଂଶ ଉଦ୍ଧତ ହୋଇଲେ ଧରାକୁ ସରା ପରିଜ୍ଞାନ କଲି ଦେବତା ବ୍ରାହ୍ମଣ ମାନିଲେ ନାହିଁ ଜାତି ହରାଇଲେ ମଦ୍ୟପ ହୋଇ ମାତା ରେଣୁକା ଜମଦଗ୍ନି ତାତ ପରଶୁରାମ ନାମେ ହେଲି ବିଖ୍ୟାତ ପିତାଙ୍କ ଆଦେଶେ ଜନନୀ ଶିର ବେନି ଖଣ୍ଡ କରି ମାଗିଲି ବର ମାତା ପାଇଲେ ଜୀବନ କ୍ଷତ୍ରିୟଙ୍କୁ କରିଲି ଦମନ ମାତା ପାଇଲେ ଜୀବନ କ୍ଷତ୍ରିୟଙ୍କୁ କରିଲି ଦମନ ଭଟ୍ଟପୁରେ ମହାବାହୁ ସପ୍ତମ ଅବତାର ଲୀଳା ଶ୍ରୀମୁଖେ କହିବା ହେଉ ଷଡ଼ ଅବତାର ହୋଇଲ ମର୍ତ୍ତ୍ୟପୁରେ ମହାବାହୁ ସପ୍ତମ ଅବତାର ଲୀଳା ଶ୍ରୀମୁଖେ କହିବା ହେଉ ଦୁଇଟି ରୂପ ଜଳଚର ହେଲ ତୃତୀୟ ଜଙ୍ଗଲ ପ୍ରାଣୀ ହୋଇଲ ଦୁଇଟି ରୂପ ଜଳଚର ହେଲ ତୃତୀୟ ଜଙ୍ଗଲ ପ୍ରାଣୀ ହୋଇଲ ଚତୁର୍ଥ ରୂପକୁ ହରି ମାନବ ଶରୀରେ ଲୀଳା କରି ଚତୁର୍ଥ ରୂପକୁ ହରି ମାନବ ଶରୀରେ ଲୀଳା କରି ସପ୍ତମ ଅବତାର ମୋ ଶ୍ରୀରାମ ପୂର୍ବରୁ କହିଛି ଭକ୍ତ ଉତ୍ତମ ଭାରା ନିବାରଣେ ଜନ୍ମ ହୋଇଲି ଭଲୁକ ମର୍କଟ ସାଙ୍ଗ କରିଲି ଲଙ୍କା କଟକର ରାଜା ରାବଣ ମୋ ପତ୍ନୀ ସୀତାକୁ କଲା ହରଣ ସାଗରେ ପଥର ବନ୍ଧ ବାନ୍ଧିଲି ରାକ୍ଷସ ବଂଶ ବିନାଶ କରିଲି ରାଜା କଲି ବିଭୀଷଣ ମନ୍ଦୋଦରୀକୁ କଲି ପ୍ରଦାନ ରାଜା କଲି ବିଭୀଷଣ ମନ୍ଦୋଦରୀକୁ କଲି ପ୍ରଦାନ ରାମଅବତାରେ ପ୍ରଭୁ ହେ ରାବଣ ବିନାଶ କଲ ଅଷ୍ଟମ ଅବତାର ହୋଇ କେଉଁ ରୂପକୁ ଧରିଲ ରାମ ଅବତାରେ ପ୍ରଭୁ ହେ ରାବଣ ବିନାଶ କଲ ଅଷ୍ଟମ ଅବତାର ହୋଇ କେଉଁ ରୂପକୁ ଧରିଲ ଆରମ୍ଭ କଲ ମୋତେ କେଉଁ ଲୀଳା ବୁଝାଇ କହ ମୋତେ ଚକା ଢୋଳା ଆରମ୍ଭ କଲ ମୋତେ କେଉଁ ଲୀଳା ବୁଝାଇ କହ ମୋତେ ଚକା ଢୋଳା ତପ୍ତ ଶରୀରରେ ମୋର ଦାନ କର କୃପା ଜଳଧାର ତପ୍ତ ଶରୀରରେ ମୋର ଦାନ କର କୃପା ଜଳଧାର ଦେବକୀ ମାତାର ଷଡ଼ ସନ୍ତାନ ବିନାଶ କଲା ଦୁର୍ମିଳା ନନ୍ଦନ ସପ୍ତମ ଗର୍ଭ ଶୂନ୍ୟ ହୋଇଗଲା ରୋହିଣୀ ମାତାଙ୍କ ଗର୍ଭେ ରହିଲା ବସୁଦେବଙ୍କର ଦ୍ୱିତୀୟ ପତ୍ନୀ ଗୋପପତି ଗୃହେ ଥିଲେ ଜନନୀ ବଳରାମ ରୂପେ ଜନ୍ମ ହୋଇଲି ପ୍ରଳମ୍ବାସୁରକୁ ବଦ୍ଧ କରିଲି ଧରିଲି ହଳ ଲଙ୍ଗଳ ଅବତାର ହେଲା ହଳଧର ମୁଁ ଧରିଲି ହଳ ଲଙ୍ଗଳ ଅବତାର ହେଲା ହଳଧର ନବମ ଅବତାର ହୋଇ ମୋତେ କେଉଁ ଲୀଳା କଲ କଳ୍ପବଟ ବାସୀ ଆପଣ ଶ୍ରୀକ୍ଷେତ୍ର ବଡ଼ ଠାକୁର ନବମ ଅବତାର ହୋଇ ମୋତେ କେଉଁ ଲୀଳା କଲ କଳ୍ପବଟ ବାସୀ ଆପଣ ଶ୍ରୀକ୍ଷେତ୍ର ବଡ଼ ଠାକୁର ଦାରୁ ବ୍ରହ୍ମ ହୋଇ ବସି ରହିଛ ଚକା ଆଖିରେ ଦୁନିଆ ଦେଖୁଛ ଦାରୁ ବ୍ରହ୍ମ ହୋଇ ବସି ରହିଛ ଚକା ଆଖିରେ ଦୁନିଆ ଦେଖୁଛ ଭଲ ମନ୍ଦ ପାପ ପୂର୍ଣ୍ଣ ନିକିତିରେ କରୁଛ ଓଜନ ପ୍ରଭୁ ଭଲ ମନ୍ଦ ପାପ ପୂର୍ଣ୍ଣ ନିକିତିରେ କରୁଛ ଓଜନ ଶୁଣ ହେ ଭକତ ହୋଇଣ ତୋଷ ଘୋର କଳି ଆସି ହେଲା ପ୍ରବେଶ ସତ୍ୟ ନ୍ୟାୟ ଧର୍ମ ରହିଲା ନାହିଁ ଅନ୍ୟାୟରେ ପୂର୍ଣ୍ଣ ହୋଇଲା ମହି ଗୁରୁଜନଙ୍କୁ କେହି ନ ମାନିଲେ ମଦ୍ୟପ ହୋଇ ସର୍ବନାଶ କଲେ ନୀଳାଚଳରେ ବୌଦ୍ଧ ଅବତାର ଦାରୁରେ ଶରୀର ଗଢ଼ା ମୋହର ଆସନ୍ତି ମୋହର ଭକ୍ତ ଦର୍ଶନେ ହୁଅନ୍ତି ମୁକତ ଆସନ୍ତି ମୋହର ଭକ୍ତ ଦର୍ଶନେ ହୁଅନ୍ତି ମୁକତ ପୁରାଣର ଅମୃତ ଗାଥା ଶୁଣିଲି ମୁଖ ପଦ୍ମରୁ ବିଶ୍ୱବାସୀ ଆନନ୍ଦ ହୋଇ ତରି ଯାଆନ୍ତୁ ଭବରୁ ପୁରାଣର ଅମୃତ ଗାଥା ଶୁଣିଲି ମୁଖ ପଦ୍ମରୁ ବିଶ୍ୱବାସୀ ଆନନ୍ଦ ହୋଇ ତରି ଯାଆନ୍ତୁ ଭବରୁ ପାପ ପଙ୍କ ହୋଇ ଯାଉ ଧୌତ ଶ୍ରୀମୁଖେ ଆଜ୍ଞା ଦିଅ ଲକ୍ଷ୍ମୀକାନ୍ତ ପାପ ପଙ୍କ ହୋଇ ଯାଉ ଧୌତ ଶ୍ରୀମୁଖେ ଆଜ୍ଞା ଦିଅ ଲକ୍ଷ୍ମୀକାନ୍ତ ସର୍ବେ ଭବନ୍ତୁ ସୁଖୀନ ସତ୍ୟ ଶାନ୍ତିରେ କାଟନ୍ତୁ ଦିନ ସର୍ବେ ଭବନ୍ତୁ ସୁଖୀନ ସତ୍ୟ ଶାନ୍ତିରେ କାଟନ୍ତୁ ଦିନ ଭାବେ ହରିହର ଗୀତ ଲେଖିଲା ଅରବିନ୍ଦ ଭାବେ ଗୀତ ଗାଇଲା ଆଶୀର୍ବାଦ କର କଳା ଠାକୁର ଅଙ୍ଗୁକର୍ମ ସମାନ ହେଉ ଦୂର ଜଗତର ହିତ ସାଧନ ହେଉ କରୁଣା କରନ୍ତୁ ହେ ମହାବାହୁ ଜଗତର ହିତ ସାଧନ ହେଉ କରୁଣା କରନ୍ତୁ ହେ ମହାବାହୁ ବାଉନ ପ୍ରଶ୍ନ ଉତ୍ତର ଶେଷ ହେଲା ଦୋଷ କ୍ଷମା କର ବାଉନ ପ୍ରଶ୍ନ ଉତ୍ତର ଶେଷ ହେଲା ଦୋଷ କ୍ଷମା କର।